ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର କର୍ମଚାରୀମାନଙ୍କର ମେଧାବୀ ଛୁଆମାନଙ୍କୁ 1,00,000 ଟଙ୍କାର ଏକକାଳୀନ ଛାତ୍ରବୃତ୍ତି ଦେବାର୍କେ ରାଜ୍ୟ ସରକାର ଅନୁମୋଦନ କରିଛନ୍। ଗଲାକାଲି ବାବଦେ ଶ୍ରମ ଆଉ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଖାରବେଳ ଭବନର ବିଭାଗୀୟ ସମ୍ମିଳନୀ କକ୍ଷନ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର 3 ବୈଠକଥି ଏହି ନିଷ୍ପତ୍ତି ନିଆଯାଇଛି। ଇତାର ଛଡ଼ା ପ୍ରାକୃତିକ ମୃତ୍ୟୁ କ୍ଷେତ୍ରଥି 50,000 ଆଉ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରଥି 1,00,000 ଟଙ୍କା ଦେବାର ଉପରେ ବି ଆଲୋଚନା କରାଯାଇଥିଲା। ଧୈର୍ଯ୍ୟ ସାହସ ଆଉ ଉପଯୁକ୍ତ ମାର୍ଗଦର୍ଶନ ଜରିଏ ନିଶା ନିବାରଣ ହୋଇପାରବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଗଲାକାଲି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ହୋଇଥିବା ନିଶା ନିବାରଣ ବାବଦ ସଚେତନତା ଅଭିଯାନଟି ଉଦ୍ବୋଧନ ଦେଇକରି ରାଜ୍ୟପାଳ କହିଛନ୍ତି ଯେ ନିଶା ନିବାରଣ ଗୋଟିଏ ଜଲ୍ଦି ସମାଧାନର ପ୍ରସଙ୍ଗ ନୁହେଁ। ସେ ଇଟା ଖାଲି ଗୋଟିଏ ବ୍ୟକ୍ତି ନୁହେଁ, ପରିବାର ଆଉ ସମାଜକେ ପ୍ରଭାବିତ କରସି। ସେନ୍ତା ପୃଥିନ ବଢ଼ୁଥିବାର ସାଇବର ଅପରାଧ ଦିଗେ ସୁରକ୍ଷା ଲାଗି ବ୍ୟାପକ ଜନସଚେତନତା ଜରୁରୀ ଆଏ ବୋଲି ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି କହିଛନ୍। ରାଜ୍ୟର ସବୁ ଗାଁକେ ମିଳିବା ସବୁଦିନିଆ ରାସ୍ତା, ଏଥିଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାଜ୍ୟ କାମ କରୁଥିବାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକେ ଫେରଘାଏ ବଢ଼ାଯାଇଛି। ଏହି ଯୋଜନା ଆଇବା 6 ତକ ଚାଲୁ ରହିବା। ଏଥିଲାଗି ସରକାର ଆଉ 550 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଇବାକାଲି ରାଜ୍ୟର ସବୁ କଲେଜ ଆଉ ବିଶ୍ୱବିଦ୍ୟାଳୟମାନଙ୍କେ ସମ୍ବିଧାନ ହତ୍ୟା ଦିବସ ପାଳନ କରାହେବା। ଛାତ୍ରଛାତ୍ରୀ ଆଉ ଅଧ୍ୟାପକମାନଙ୍କୁ ନେଇକରି ଏହି ଅବସରରେ ସାମୁହିକ ସଚେତନତା ଯାତ୍ରାର ଆୟୋଜନ କରାଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସବୁ ବିଶ୍ୱବିଦ୍ୟାଳୟ କୁଳସଚିବ ଆଉ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି କରାଯାଇଛି। ଏହି ଅବସରରେ ଶିକ୍ଷାନୁଷ୍ଠାନମାନଙ୍କେ ପ୍ରବନ୍ଧ ବକ୍ତୃତା ପ୍ରତିଯୋଗିତା କର୍ମଶାଳା ଆଉ ପ୍ରଦର୍ଶନୀମାନ କରାହେବା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଆଉ ପଟନାକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍। ସ୍କୁଲ ଖୋଲିବା ଋତୁରୁ କେନ୍ତା ଭାବେ ପାଠପଢ଼ା ଚାଲିଛେ ତାକେ ନେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଛନ୍। ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସଙ୍ଗେ ଗୁଣାତ୍ମକ ଶିକ୍ଷା ବାବଦେ ଆଲୋଚନା କରିଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଶ୍ରେଣୀଗୃହ ନ ବସିକରି ପାଠ ପଢ଼ବାର ସହିତ ମଧ୍ୟାହ୍ନ ଭୋଜନ ଭିଲ୍ ଖାଇଛନ୍। ଶ୍ରୀକ୍ଷେତ୍ର ପୁରୀନ ଅଣସର ଚତୁର୍ଦ୍ଦଶୀ ଅବସରରେ ଆଜ ମହାପ୍ରଭୁମାନଙ୍କର ବନକ ଲାଗି ନୀତି ହେବା। ଦତ୍ତ ମହାପାତ୍ର ସେବକମାନେ ଅଣସର ପାଳିଥି ହବିଷାନ୍ନଥି ରହିକରି ଇ ସେବା କରବେ। 2 ଧରିକରି ଶ୍ରୀମନ୍ଦିରନ ମହାପ୍ରଭୁମାନଙ୍କର ବନକ ଲାଗି ନୀତି ହେବା। ସିଆଡ଼େ ଗଲାକାଲି ତ୍ରୟୋଦଶୀ ତିଥିନ ମହାପ୍ରଭୁମାନଙ୍କର ଘଣା ଲାଗି ନୀତି ହୋଇଯାଇଛି। ହୀରାକୁଦ ଜଲଭଣ୍ଡାରନ ଖୁବ୍ ଜଲ୍ଦି ପର୍ଯ୍ୟଟକମାନେ ଦୁଃସାହସିକ ଜଲକ୍ରୀଡ଼ାର ମଜା ନେଇପାରିବେ। ଏଥିଲାଗି ଗୋଆର ଜାତୀୟ ଜଲକ୍ରୀଡ଼ା ଅନୁଷ୍ଠାନ ତରଫରୁ ପରୀକ୍ଷଣ କରାଯାଉଛି। ଏ ବାବଦେ ବର୍ଷେ ଭିତରେ ଏହି ଅନୁଷ୍ଠାନ ରିପୋର୍ଟ ଦେବା। ଜାତୀୟ ୱାଟର ସ୍ପୋର୍ଟସ୍ ଅନୁଷ୍ଠାନ ତରଫରୁ 3 ଦଲ୍ ଏ ପରୀକ୍ଷଣ କରିଥିବାର ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍। ପଶ୍ଚିମ ଓଡ଼ିଶାର ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକେ ରୋକବାର ଲାଗି ଖୁବ୍ ଜଲ୍ଦି ବଡ଼ ପଦକ୍ଷେପ ନିଆଯିବା। ଏ ବାବଦେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ସ୍ୱାସ୍ଥ୍ୟ ବିଭାଗର ମିଳିତ ଚେଷ୍ଟାଥି ଏମର୍ଜେନ୍ସି ଆଉ ଟ୍ରମା କେୟାର ନାଁଥି ଗୋଟିଏ ଖାସ୍ ଯୋଜନା ମୁଲ କରାଯାଇଛି। ପଶ୍ଚିମ ଓଡ଼ିଶାର 7 ଜିଲ୍ଲା ସମ୍ବଲପୁର ନୂଆପଡ଼ା ବଲାଙ୍ଗୀର ସୁବର୍ଣ୍ଣପୁର ଦେବଗଡ଼ ବରଗଡ଼ ବୌଦ୍ଧକେ ନେଇକରି ବୁର୍ଲା ଭୀମସାର ମେଡିକାଲ କଲେଜଠାରେ ଗୋଟିଏ ଦୁର୍ଘଟଣାଜନିତ ଚିକିତ୍ସା ଲାଗି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବା। ଡାକ୍ତର ଆଉ ସ୍ୱାସ୍ଥ୍ୟକର୍ମୀମାନେ ତାଲିମ ପାଇକରି ଅଲଗା ଟ୍ରମା କେୟାର ସେଣ୍ଟରଠାରେ ନିୟୋଜିତ ହେବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ପୋକ୍ସୋ ଆଇନ ଆଉ ଜେଜେସିପିସି ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଆଇନ ଅଧୀନଥି ପୀଡ଼ିତମାନଙ୍କୁ ନିର୍ଦ୍ଧାରିତ କ୍ଷତିପୂରଣ ବାବଦେ ଲୋକ ସଚେତନ କରାଯାଇଥିଲା। ମହିଳା ଆଉ ଛୁଆମାନଙ୍କର ଉପରେ ହେଉଥିବା ନିର୍ଯାତନାକେ ରୋକବାର ଆଉ ସେମାନଙ୍କର ସୁରକ୍ଷା ଦିଗେ ଥିବାର ଆଇନର ଉପଯୋଗ କରବାର ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଓଡ଼ିଶା ବିଧାନସଭା ଗୃହ କମିଟି ଗଲାକାଲି ବିଧାୟକ ଲକ୍ଷ୍ମଣ ବାଗ ନେତୃତ୍ୱଥି ବୌଦ୍ଧ ଜିଲ୍ଲା ଗସ୍ତ କରିଛନ୍। ଏହି ଅବସରରେ କମିଟି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଦ ମାର୍କେଟୟାର୍ଡ ମୁର୍ଶୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଉ ସରଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍। ମହାରାଷ୍ଟ୍ରନ ହୋଇଥିବାର 30 ଜାତୀୟ ସବ୍ଜୁନିୟର ଥ୍ରୋ ବଲ୍ ଚାମ୍ପିୟନ୍ସିପ୍ଥି ଓଡ଼ିଶା ବାଲିକା ଦଳ ବ୍ରୋଞ୍ଜ ପଦକ ଜିତିକରି ରାଜ୍ୟ ଲାଗି ଗୌରବ ଆନିଛନ୍। ଗଲାକାଲି ଓଡ଼ିଶା ଦଳ କ୍ୱାର୍ଟର ଫାଇନାଲ୍ଥି 2-1 ତାମିଲନାଡ଼ୁକେ ହରେଇକରି ସେମିଫାଇନାଲ୍କେ ଯାଇଥିଲା। ସେମିଫାଇନାଲ୍ଥି କେରଳ ଦଳକେ 2-1 ହରେଇକରି ବ୍ରୋଞ୍ଜ ପଦକ ହାସଲ କରିଛି। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାନ ବଡ଼ଭାଗୀ ଇଲାକାନ ବର୍ଷା ଲାଗି ରହିଛି। ସେନ୍ତା ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ଇତାର ଆଖରପାଖର ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ବନବାର ସମ୍ଭାବନା ଦେଖାଦେଇଛି। ଇତାର ପ୍ରଭାବତି ଆଇବା ହପ୍ତେ ତକ ରାଜ୍ୟ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। এছিনের আঞ্চলিক খবর ইন শেষ হল আর বেলর আঞ্চলিক খবর শুনিপারে রাতে 7:02 জুহার।